ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସୀମା ନିର୍ଦ୍ଧାରଣ ପ୍ରସଙ୍ଗ ନେଇ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଅପରାହ୍ନ 2 ଯାଏ ମୁଲତବୀ। ବିଫଳତାକୁ ଲୁଚାଇବା ପାଇଁ ଡିଏମ୍କେ ସଂସଦରେ ହଟ୍ଟଗୋଳ କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଅଭିଯୋଗ। ପାର୍ସୀ ନବବର୍ଷ ନବରୋଜ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ଆରମ୍ଭ ହେବ ଖେଲୋ ଇଣ୍ଡିଆ ପାରାଗେମ୍ସର ଦ୍ୱିତୀୟ ସଂସ୍କରଣ ଏବଂ ଟିମ୍ ଇଣ୍ଡିଆ ପାଇଁ 58 କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲା ବିସିସିଆଇ। ଉଭୟ ଲୋକସଭା ଓ ରାଜ୍ୟସଭାକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ସୀମା ନିର୍ଦ୍ଧାରଣ ପ୍ରସଙ୍ଗ ନେଇ ଡିଏମ୍କେ ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ ବିରୋଧ ପ୍ରଦର୍ଶନ କରିବା ପରେ ଉଭୟ ଗୃହକୁ ମୁଲତବୀ ରଖାଯାଇଛି। ଆଜି ଲୋକସଭା ମଧ୍ୟାହ୍ନ 12 ପ୍ରଥମ ମୁଲତବୀ ପରେ ଆରମ୍ଭ ହେବା ମାତ୍ରେ ଡିଏମ୍କେ ସାଂସଦମାନେ ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ପ୍ରତିବାଦ କରିଥିଲେ। ବିରୋଧ କରୁଥିବା ସଦସ୍ୟମାନେ ଟି ସାର୍ଟ ପିନ୍ଧିଥିବା ନେଇ ପୀଠାସୀନ ଅଧିକାରୀ ଆପତ୍ତି ଉଠାଇଥିଲେ। ଡିଏମ୍କେ ସାଂସଦ ଓ କେତେକ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିବାରୁ ଲୋକସଭାକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ଆଜି ସକାଳେ ସୀମା ନିର୍ଦ୍ଧାରଣ ପ୍ରସଙ୍ଗକୁ ନେଇ ବିରୋଧ ପ୍ରଦର୍ଶନ କରୁଥିବା ଡିଏମ୍କେ ସାଂସଦମାନେ ଅଲଗା ପୋଷାକ ପିନ୍ଧିଥିବାରୁ ବାଚସ୍କତି ଓମ୍ ବିର୍ଲା ଆପତ୍ତି କରିଥିଲେ। ପରେ ଗୃହକୁ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ବାଚସ୍କତି ଓମ୍ ବିର୍ଲା କହିଛନ୍ତି ଗୃହ ନିୟମ ଅନୁଯାୟୀ ଚାଲିବ ଏବଂ କିଛି ସଦସ୍ୟ ଗୃହର ମର୍ଯ୍ୟାଦା ଓ ନିୟମକୁ କ୍ଷୁର୍ଣ୍ଣ କରୁଛନ୍ତି। ସେ କହିଛନ୍ତି ଗୃହ ମଧ୍ୟରେ ଟି ସାର୍ଟ ପିନ୍ଧିବା ନିୟମ ବହିର୍ଭୂତ ହୋଇଥିବାରୁ ସେ ଏହାକୁ ଅନୁମତି ଦେବେ ନାହିଁ। ଶ୍ରୀ ବିର୍ଲା ଟି ସାର୍ଟ ପିନ୍ଧିଥିବା ସଦସ୍ୟମାନଙ୍କୁ ଗୃହରୁ ବାହାରକୁ ଚାଲିଯିବାକୁ କହିଥିଲେ, କିନ୍ତୁ ଡିଏମ୍କେ ଓ ଅନ୍ୟ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିଥିଲେ। ରାଜ୍ୟସଭାରେ ମଧ୍ୟ ହଟ୍ଟଗୋଳ ଯୋଗୁଁ ଗୃହକୁ 3 ଥର ମୁଲତବୀ ରଖାଯାଇଥିଲା। ସକାଳେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପ୍ରଥମେ ମଧ୍ୟାହ୍ନ 12 ପର୍ଯ୍ୟନ୍ତ, ପରେ 12:15 ଏବଂ ତୃତୀୟ ଥର ଲାଗି ଅପରାହ୍ନ 2 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା। ରାଜ୍ୟସଭାରେ ମଧ୍ୟ ଡିଏମ୍କେ ସାଂସଦମାନେ ଟି ସାର୍ଟ ପିନ୍ଧିବା ପ୍ରସଙ୍ଗ ନେଇ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ତାମିଲନାଡୁରେ ନିଜର ବିଫଳତାକୁ ଲୁଚାଇବା ପାଇଁ ଡିଏମ୍କେ ସଂସଦରେ ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଅଭିଯୋଗ କରିଛନ୍ତି। ସଂସଦ ବାହାରେ ଆଜି ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଶ୍ରୀ ଯୋଶୀ କହିଛନ୍ତି କେନ୍ଦ୍ର ସରକାର ଦକ୍ଷିଣ ଭାରତ ପ୍ରତି କୌଣସି ଅନ୍ୟାୟ ହେବାକୁ ଦେବେ ନାହିଁ। ଜନଗଣନା ପରେ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା କରାଯିବ ବୋଲି ସେ କହିଛନ୍ତି।
सेंसस के बाद डी लिमिटेशन का कानून के लिए पार्लियामेंट में आएगा और ऑनरेबल होम मिनिस्टर विथ ऑल रिस्पॉन्सिबिलिटी एंड सेंसिटिवनेस ही हैज टोल्ड वी विल नॉट अलाउ एनीथिंग इनजस्टिस टू हैपन फॉर दिस सदर्न इंडिया।
ଅନ୍ୟପକ୍ଷରେ ସୀମା ନିର୍ଦ୍ଧାରଣ ପ୍ରସଙ୍ଗକୁ ନେଇ ଡିଏମ୍କେ ପକ୍ଷରୁ କୁହାଯାଇଛି ଦଳ ନିରପେକ୍ଷ ସୀମା ନିର୍ଦ୍ଧାରଣ ଉପରେ ଗୁରୁତ୍ୱ ଦେଉଛି। ଏହି ପ୍ରସଙ୍ଗରେ ଦଳ କେନ୍ଦ୍ର ସରକାରଙ୍କଠାରୁ ସ୍ୱଷ୍ଟୀକରଣ ଚାହୁଁଥିବା କୁହାଯାଇଛି। ପାର୍ସୀ ନବବର୍ଷ ନବରୋଜ୍ ଆଜି ପାଳିତ ହେଉଛି। ଶାନ୍ତି ଏବଂ ସମୃଦ୍ଧିର ପ୍ରତୀକ ଭାବେ ପରିଚିତ ଏହି ପର୍ବ ପାର୍ସୀ ସମ୍ପ୍ରଦାୟର ସବୁଠାରୁ ବଡ଼ ପର୍ବ। ଏହାଛଡ଼ା ନବରୋଜ୍ ମଧ୍ୟ ଅନୁତାପର ଦିନ ଅଟେ। ଏହି ଦିନ ମନକୁ ଶୁଦ୍ଧ କରିବା ସହ ପ୍ରେମ ଓ ଶାନ୍ତିରେ ନୂଆବର୍ଷ ଆରମ୍ଭ କରିବା ପାଇଁ ଉତ୍ସର୍ଗୀକୃତ। ଏହି ଅବସରରେ ପାର୍ସୀ ସମ୍ପ୍ରଦାୟର ଲୋକମାନେ ପାରମ୍ପରିକ ପୋଷାକ ପିନ୍ଧି ଅଗ୍ନିମନ୍ଦିରକୁ ଯାଇ କ୍ଷୀର, ଫଳ, ଫୁଲ ଓ ଚନ୍ଦନ ଅର୍ପଣ କରିଥାନ୍ତି। ଅଗ୍ନିମନ୍ଦିରର ଅନ୍ୟ ନାମ ହେଉଛି ଅଗିଆରି। ମୁମ୍ବାଇ ଏବଂ ଉପାନ୍ତ ଅଞ୍ଚଳରେ ପାର୍ସୀ ସମ୍ପ୍ରଦାୟର ଜନସଂଖ୍ୟା ଅଧିକ ରହିଛି। ଆଜିର ଦିନରେ ପାର୍ସୀ ସମ୍ପ୍ରଦାୟର ଲୋକମାନେ ଏକତ୍ର ହେବା ଏବଂ ଏକାଠି ଭୋଜନ କରିବାରେ ସନ୍ତୋଷ ଲାଭ କରିଥାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ସୀ ନବବର୍ଷ ନବରୋଜ୍ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଏହି ଦିନ ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ ଆଣିଦେଇଥାଏ। ଆଗାମୀ ବର୍ଷ ସଫଳତା ଓ ପ୍ରଗତିରେ ପରିଣତ ହେବା ସହ ସୌହାର୍ଦ୍ଦ୍ୟର ବନ୍ଧନ ସୁଦୃଢ଼ ହେଉ ବୋଲି ଶ୍ରୀ ମୋଦି କାମନା କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀରେ ଭାରତୀୟ ଶିଳ୍ପ ମହାସଂଘ ସିଆଇଆଇର 10ମ ଭାରତ ପ୍ରକୃତ ନିୟନ୍ତ୍ରଣ ରେଖା ସମ୍ପର୍କିତ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ସମୟରେ ବିଶ୍ୱ ଏକ ଅନିଶ୍ଚିତ ଏବଂ ଅସ୍ଥିର ସମୟ ଦେଇ ଗତି କରୁଛି। ସେ କହିଛନ୍ତି COVID-19 ମହାମାରୀ ଏବଂ ଏହାର ଦୀର୍ଘମିଆଦୀ ପରିଣାମ ବିକାଶଶୀଳ ଦେଶଗୁଡ଼ିକୁ ପ୍ରଭାବିତ କରିଛି। ଏହାଦ୍ୱାରା ନିରନ୍ତର ବିକାଶ ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟ ମଧ୍ୟ ପ୍ରଭାବିତ ହୋଇଛି। ଡକ୍ଟର ଜୟଶଙ୍କର କହିଛନ୍ତି ଖାଦ୍ୟ, ଇନ୍ଧନ ଏବଂ ସାର କ୍ଷେତ୍ରରେ ୟୁକ୍ରେନ୍ର ସଂଘର୍ଷ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ପାଲଟିଛି। ବର୍ତ୍ତମାନ ସମୟରେ ବିଶ୍ୱ ଅର୍ଥନୀତିକୁ ବିପଦମୁକ୍ତ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଖେଲୋ ଇଣ୍ଡିଆ ପାରାଗେମ୍ସର ଦ୍ୱିତୀୟ ସଂସ୍କରଣ ଆଜି ଅପରାହ୍ନରେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଷ୍ଟାଡିୟମ୍ର ଜେଡି ଯାଦବ ହଲ୍ରେ ଆରମ୍ଭ ହେବ। ପ୍ରସାର ଭାରତୀର ସ୍ୱୋର୍ଟ୍ସ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଉଦ୍ଘାଟନୀ ଉତ୍ସବର ସିଧା ପ୍ରସାରଣ କରାଯିବ। ରାଜଧାନୀ ଦିଲ୍ଲୀର ତିନୋଟି ସ୍ଥାନରେ ଦ୍ୱିତୀୟ ଖେଲୋ ଇଣ୍ଡିଆ ପାରାଗେମ୍ସ ଆରମ୍ଭ ହେଉଥିବା ବେଳେ ଛଅଟି କ୍ରୀଡ଼ା ବିଭାଗରେ 1300ରୁ ଅଧିକ ପାରା କ୍ରୀଡ଼ାବିତ୍ ଭାଗ ନେବେ। ଏହି କ୍ରୀଡ଼ାରେ 350ରୁ ଅଧିକ ସହାୟକ କର୍ମଚାରୀ ଅଂଶଗ୍ରହଣ କରିବେ। ଗତକାଲି 200ରୁ ଅଧିକ ସ୍ୱେଚ୍ଛାସେବୀ ଜେଏଲ୍ଏନ୍ ଷ୍ଟାଡିୟମ୍ରେ ଏକତ୍ର ହୋଇ ମକ୍ ଡ୍ରିଲ୍ ଏବଂ ବ୍ୟାୟାମରେ ଅଂଶଗ୍ରହଣ କରିଥିଲେ, ଯାହାଫଳରେ ସେମାନେ ପାରା ଆଥଲେଟ୍ମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେଇପାରିବେ। ଇତିମଧ୍ୟରେ ଆଜି ସକାଳୁ ଇନ୍ଦିରା ଗାନ୍ଧି ଷ୍ଟାଡିୟମ୍ରେ ପାରା ବ୍ୟାଡ୍ମିଣ୍ଟନ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଜବାହରଲାଲ ନେହେରୁ ଷ୍ଟାଡିୟମ୍ରେ ଆସନ୍ତାକାଲିଠାରୁ ପାରା ଆଥଲେଟିକ୍ସ ଓ ଶନିବାରଠାରୁ ପାରା ଆର୍ଚରୀ ଓ ରବିବାରଠାରୁ ପାରା ପାୱାର ଲିଫ୍ଟିଂ ଆରମ୍ଭ ହେବ। March 25ରୁ ଇନ୍ଦିରା ଗାନ୍ଧି ଷ୍ଟାଡିୟମ୍ରେ ପାରା ଟେବୁଲ୍ ଟେନିସ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଆସନ୍ତାକାଲି ଡକ୍ଟର କର୍ଣ୍ଣି ସିଂ ସୁଟିଂ ରେଞ୍ଜରେ ପାରା ସୁଟିଂ ଅନୁଷ୍ଠିତ ହେବ। ଚଳିତ ପାରା ଆଥଲେଟିକ୍ସ ପ୍ରତିଯୋଗିତାରେ ଫୁଟବଲକୁ ବାଦ୍ ଦିଆଯାଇଛି। ପାରା ଆଥଲେଟିକ୍ସ ଗେମ୍ସର ଖେଳଗୁଡ଼ିକ ଦୂରଦର୍ଶନ ଚ୍ୟାନେଲ୍ଗୁଡ଼ିକରେ ସିଧାସଳଖ ପ୍ରସାରିତ ହେବ। ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ଯୋଜନାରେ ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ଅନ୍ତର୍ଭୁକ୍ତ କରିବା ଲାଗି କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ଏକ ଆଲୋଚନା ଆୟୋଜନ କରିଥିଲା। ଏଥିରେ ଆବେଦନ ପର୍ଯ୍ୟାୟରେ ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ମନ୍ତ୍ରଣାଳୟର ଉଦ୍ଦେଶ୍ୟ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଯାଇଥିଲା। ପ୍ରତ୍ୟେକ ସପ୍ତାହରେ ମନ୍ତ୍ରଣାଳୟ ଏଭଳି ମୁକ୍ତ ଆଲୋଚନା କରିବାକୁ ଯୋଜନା କରିଛି, ଯାହା ଛାତ୍ରଛାତ୍ରୀମାନଙ୍କ ଇଣ୍ଟର୍ଣ୍ଣସିପ୍ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ପ୍ରଦାନ କରିବ ବୋଲି ଜଣାପଡ଼ିଛି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ସହରାଞ୍ଚଳ ସମବାୟ ବ୍ୟାଙ୍କଗୁଡ଼ିକୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଏବଂ ସାଇବର ସମ୍ବନ୍ଧୀୟ ବିପଦଗୁଡ଼ିକ ବିରୋଧରେ ସତର୍କ ରହିବା ଲାଗି ପରାମର୍ଶ ଦେଇଛନ୍ତି। ସେ ଗ୍ରାହକମାନଙ୍କୁ ଉଚ୍ଚମାନର ସେବା ଯୋଗାଇଦେବା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି, ସହରାଞ୍ଚଳ ସମବାୟ ବ୍ୟାଙ୍କଗୁଡ଼ିକ ସେମାନଙ୍କ ଦାୟିତ୍ୱ ପ୍ରତି ସଚେତନ ରହିବାର ଆବଶ୍ୟକତା ରହିଛି। ଆଜି ସାରା ବିଶ୍ୱରେ ଆନ୍ତର୍ଜାତିକ ଖୁସି ଦିବସ ପାଳନ କରାଯାଉଛି। ସମଗ୍ର ବିଶ୍ୱରେ ମଣିଷ ଜୀବନରେ ସୁଖ ଓ କଲ୍ୟାଣର ସାର୍ବଜନୀନ ଲକ୍ଷ୍ୟ ଓ ଆକାଂକ୍ଷା ଭାବରେ ପ୍ରାସଙ୍ଗିକ ନୀତିକୁ ସ୍ୱୀକୃତି ଦେବା ପାଇଁ ଏହି ଦିବସ ପାଳନ କରାଯାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଯତ୍ନ ନେବା ଏବଂ ଭାଗିଦାର ହେବା। ଆନ୍ତର୍ଜାତିକ ଖୁସି ଦିବସ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏକ ସମାବେଶୀ ଏବଂ ସନ୍ତୁଳିତ ଆଭିମୁଖ୍ୟର ଆବଶ୍ୟକତାକୁ ମଧ୍ୟ ଗ୍ରହଣ କରିଥାଏ। ଏହାଦ୍ୱାରା ସ୍ଥାୟୀ ବିକାଶ, ଦାରିଦ୍ର୍ୟ ଦୂରୀକରଣ ଏବଂ ସମସ୍ତ ଲୋକଙ୍କ କଲ୍ୟାଣକୁ ପ୍ରୋତ୍ସାହନ ମିଳିଥାଏ। ଚଳିତ ବର୍ଷର ଆଇସିସି ଚମ୍ପିୟନ୍ସ ଟ୍ରଫି ଜିତିବା ପରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ଟିମ୍ ଇଣ୍ଡିଆ ପାଇଁ 58 କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି। ବିସିସିଆଇ ପକ୍ଷରୁ କୁହାଯାଇଛି, ଏହି ଆର୍ଥିକ ମାନ୍ୟତା ଖେଳାଳି, ପ୍ରଶିକ୍ଷକ, ସହଯୋଗୀ କର୍ମଚାରୀ ଓ ଚୟନ ସମିତିର ସଦସ୍ୟମାନଙ୍କୁ ସମ୍ମାନିତ କରିବା ପାଇଁ ଉଦ୍ଦିଷ୍ଟ। ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଆଇସିସି ଚମ୍ପିୟନ୍ସ ଟ୍ରଫିର ସମସ୍ତ ମ୍ୟାଚ୍ରେ ବିଜୟୀ ହେବା ସହ ଫାଇନାଲ୍ ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ 4 ୱିକେଟ୍ରେ ପରାସ୍ତ କରିଥିଲା। ବିସିସିଆଇ ଅଧ୍ୟକ୍ଷ ରୋଜର୍ ବିନି କହିଛନ୍ତି, ଲଗାତାର ଆଇସିସି ଟାଇଟଲ୍ ଜିତିବା ବିଶ୍ୱସ୍ତରରେ ଟିମ୍ ଇଣ୍ଡିଆର ସମର୍ପଣ ଓ ଉତ୍କର୍ଷତାକୁ ପ୍ରତିପାଦିତ କରୁଛି। ସ୍ୱିଜରଲ୍ୟାଣ୍ଡର ବାସେଲ୍ଠାରେ ଚାଲିଥିବା ସ୍ୱିସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ମହିଳା ଡବଲ୍ସ ପ୍ରି କ୍ୱାର୍ଟର ଫାଇନାଲ୍ରେ ଭାରତର ତ୍ରିଶା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ ଆଜି ଜର୍ମାନ୍ର ସେଲିନ୍ ହବ୍ସ ଏବଂ ଆମେଲି ଲେହମାନ୍ଙ୍କ ମଧ୍ୟରେ ମୁକାବିଲା ହେବ। ଗତକାଲି ପ୍ରଥମ ରାଉଣ୍ଡରେ ସ୍ୱିଜରଲ୍ୟାଣ୍ଡ ଯୋଡ଼ିଙ୍କୁ ଭାରତୀୟ ମହିଳା ଯୋଡ଼ି 21-16, 21-17 ପରାସ୍ତ କରିଥିଲେ। ସୀମା ନିର୍ଦ୍ଧାରଣ ପ୍ରସଙ୍ଗ ନେଇ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଅପରାହ୍ନ 2 ଯାଏ ମୁଲତବୀ। ବିଫଳତାକୁ ଲୁଚାଇବା ପାଇଁ ଡିଏମ୍କେ ସଂସଦରେ ହଟ୍ଟଗୋଳ କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଅଭିଯୋଗ। ପାର୍ସୀ ନବବର୍ଷ ନବରୋଜ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ଆରମ୍ଭ ହେବ ଖେଲୋ ଇଣ୍ଡିଆ ପାରାଗେମ୍ସର ଦ୍ୱିତୀୟ ସଂସ୍କରଣ ଏବଂ ଟିମ୍ ଇଣ୍ଡିଆ ପାଇଁ 58 କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲା ବିସିସିଆଇ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।